ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଜୀବନ শরীর মর প্রাণ তুম পুণ্য পাদ তড়ি তুম পুণ্য পাদ তড়ি পাইছি তোমাকে মোর জীবন পাইছি তোমাকে মোর জীবন
আপনার মতামত জনাইব আমার এই ঠিকার যোগাযোগ করতু আমার ঠিকনা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্তু শুনিবা ঈশ্বরଙ୍କ ভক্তଙ୍କ ଠାରୁ ঈশ্বরଙ୍କ ଜୀବନଦାୟକ ବାକ୍ୟ
କଣ ଯୀଶୁ ଭଗବାନ ଥିଲେ ଭାଗ 2 ନମସ୍କାର ପ୍ରିୟ ଶ୍ରୋତା ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ତାହାଙ୍କ ଅନୁଗ୍ରହ ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଆପଣା ସମସ୍ତ କାମନା ତାହାଙ୍କ ହସ୍ତରେ ଆପଣ ସମର୍ପଣ କରିଦିଅନ୍ତୁ ଆଉ ସେ ଆପଣଙ୍କୁ ସେ ଆଶୀର୍ବାଦ କରିବେ। ତାହାଙ୍କ ପ୍ରେମ, ତାହାଙ୍କ କୃପା, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି କ'ଣ, ଯୀଶୁ ଭଗବାନ ଥିଲେ। ପ୍ରିୟ ଶ୍ରୋତା, ଭାଗ 1 ଆମେ ଆଲୋଚନା କରିସାରିଛୁ, ଆଜି ଆମେ ସେହି ଆଲୋଚନାକୁ ଆଗକୁ ବଢ଼େଇବା। ଚାଲନ୍ତୁ, ପବିତ୍ର ଶାସ୍ତ୍ର ଯୀଶୁ ବିଷୟରେ କ'ଣ କହୁଅଛି ତାହା କିଛି ସମୟ ଚିନ୍ତା କରିବା। ଯୀଶୁ ଖ୍ରୀଷ୍ଟ ମାନବ ରୂପେ କାହିଁକି ଜନ୍ମ ନେଲେ ଆଉ ଏହାର କାରଣ କ'ଣ? ଏବ୍ରିର ଏହାର କାରଣ ପ୍ରଦାନ କରାଯାଉଛି। ଖ୍ରୀଷ୍ଟ କାହିଁକି ମାନବ ରୂପେ ଜନ୍ମ ନେଲେ? ଏଭ୍ରି ଭାଷାରେ ବା ଏଭ୍ରି ପୁସ୍ତକରେ ଯୀଶୁଙ୍କ ମାନବ ରୂପ, ଯୀଶୁଙ୍କ ଏହି ଜଗତକୁ କାହିଁକି ଆସିଲେ ତାର କାରଣ ବିଷୟରେ ଆମେ ପାଉଛୁ। ଏଭ୍ରି 2:17 କହେ, ଅତ ଏବେ ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ୍ୟ ହେବା ତାହାଙ୍କର ଉଚିତ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟୋଚିତ କରିବା ନିମନ୍ତେ ଈଶ୍ୱରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। ଏହି ନିମନ୍ତେ ଯୀଶୁଖ୍ରୀଷ୍ଟ ମାନବ ରୂପ ନେବାକୁ ପଡ଼ିଲା ଆଉ ଏହାର କାରଣ ହେଉଛି ଏହା। ଆଉ ପରମପିତା ପରମେଶ୍ୱର ଏହାକୁ ସ୍ୱୀକାର କରନ୍ତି। ଯେପରିକି ପିତାଙ୍କ ପ୍ରେମ ଯୀଶୁ ପ୍ରଦର୍ଶନ କଲେ, ତାହାଙ୍କ ଶକ୍ତି ଯେ ସ୍ୱର୍ଗୀୟ ପିତାଙ୍କ ପୁତ୍ର, ଆଉ ସେ ଏକମାତ୍ର ପୁତ୍ର, ଆଉ ସେଇ ଏକମାତ୍ର ପୁତ୍ର ମାନବ ସ୍ୱରୂପେ ଏହି ପୃଥିବୀକୁ ଆସିଲେ, ଆଉ ମାନବ ସ୍ୱରୂପେ ତାହାଙ୍କ ଶକ୍ତିକୁ ପ୍ରଦାନ କଲେ। ଯେପରି ଆମେ ପାଉଅଛୁ ଜହନ 2:24-25, କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନକରି ସେମାନଙ୍କ ଠାରୁ ଆପଣାରୁ ପୃଥକ ରଖିଲେ, କାରଣ ସେ ସମସ୍ତଙ୍କୁ ଜାଣୁଥିଲେ। ପୁଣି କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦେବ, ଏହା ତାହାଙ୍କର ପ୍ରୟୋଜନ ନଥିଲା, ଯେଣୁ ମନୁଷ୍ୟ ଅନନ୍ତରେ କ'ଣ ଅଛି ତାହା ସେ ଆପେ ଜାଣୁଥିଲେ। ସେ ଭବିଷ୍ୟ ବିଷୟ ବି ଜାଣୁଥିଲେ। ଯେପରି ଜହନ 13:19 କହେ, ତାହା ଘଟିବା ସମୟରେ ମୁଁ ସେହି ଅଟେ ବୋଲି ତୁମେମାନେ ଯେପରି ବିଶ୍ୱାସ କର, ଏଥିନିମନ୍ତେ ତାହା ଘଟିବା ପୂର୍ବେ ମୁଁ ବର୍ତ୍ତମାନ ତୁମମାନଙ୍କୁ କହୁଅଛି। ତାହାଙ୍କଠାରେ ସୃଷ୍ଟି କରିବାର ଶକ୍ତି ଥିଲା, ଯାହାକି ବିନା ଭୁଲରେ ଯଦି ଆମେ ସେଇ 5 ରୋଟି ଆଉ 2 ମାଛର କାହାଣୀ ଦେଖିବା, ଯାହା ଜହନ 6:1-20 ଲେଖାଯାଇଛି। ଏଥି ଉତ୍ତରେ ଯୀଶୁ ଗାଲିଲି ସମୁଦ୍ରର ଅର୍ଥାତ୍ ତିବିଆ ସମୁଦ୍ରର ଆର ପାରିକି ଗଲେ, ଆଉ ସେ ରୋଗୀମାନଙ୍କ ପ୍ରତି ଯେ ଆଚର୍ଯ୍ୟକର୍ମ କରୁଥିଲେ, ସେହିସବୁ ଦେଖି ବହୁ ସଂଖ୍ୟକ ଲୋକ ତାହାଙ୍କ ପଛାତମ କରିବା ଲାଗିଲେ। ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ। ସେତେବେଳେ ଯୁହୁଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା। ପୁଣି ଯୀଶୁ ଦୃଷ୍ଟିପାତ କରି ବହୁ ସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପିଙ୍କୁ କହିଲେ, ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା? କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କ'ଣ କରିବାକୁ ଯାଉଛନ୍ତି ତାହା ସେ ନିଜେ ଜାଣିଥିଲେ। ଫିଲିପ ତାହାକୁ ଉତ୍ତର ଦେଲେ, ପ୍ରତ୍ୟେକ ଜନ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ 100 ଟଙ୍କାର ରୁଟି ଯଥେଷ୍ଟ ନୁହେଁ। ସିମନ ପିତରଙ୍କ ଭ୍ରାତା ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଲକ ଅଛି, ତାହା ପାଖରେ ଜବର 5 ରୋଟି ଓ 2 ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କ'ଣ ହେବ? ଯୀଶୁ କହିଲେ, ଲୋକମାନଙ୍କୁ ବସାଅ। ସେ ସ୍ଥାନରେ ବହୁତ ଘାସ ଥିଲା, ତେଣୁ ସଂଖ୍ୟାରେ ପ୍ରାୟ 5000 ପୁରୁଷ ବସିଲେ। ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ। ସେମାନେ ଯେତେ ଚାହିଁଲେ ସେତେ ହେଲେ, ଆଉ ସେମାନେ ପରିତୃପ୍ତ ହୁଅନ୍ତେ। ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଯେପରି କିଛି ନଷ୍ଟ ନ ହୁଏ, ଏଥିନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର। ସେଥିରେ ସେମାନେ ସେହି ସବୁ ଏକାଠି କଲେ। ପୁଣି ଲୋକମାନଙ୍କର ଖାଇବା ପରେ ଜବର ସେହି 5 ରୁଟିରୁ ଯେଉଁ ଭଙ୍ଗା ଖଣ୍ଡଗୁଡ଼ିକ ବଳିଥିଲା ସେଥିରେ ସେମାନେ 12 ଟୁକାଇ ପୂର୍ଣ୍ଣ କଲେ। ତେଣୁ ଲୋକମାନେ ତାହାଙ୍କ କୃତ ଆଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି। ଅତ ଏବେ ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ। ଯୀଶୁଙ୍କ ଜଳ ଉପରେ ଚାଲିବା ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ର କୂଳକୁ ଗଲେ ଓ ନୌକାରେ ଚଢ଼ି ସମୁଦ୍ର ସେପାରସ୍ଥ କପାନହୁମ୍ ଆଡ଼କୁ ଯିବାକୁ ଲାଗିଲେ। ଅନ୍ଧକାର ହୋଇଗଲା, ପୁଣି ଯୀଶୁ ସେ ପର୍ଯ୍ୟନ୍ତ ସେମାନଙ୍କ ନିକଟକୁ ଆସିନଥିଲେ। ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା। ଇତିମଧ୍ୟରେ ସେମାନେ ପ୍ରାୟ ଦେଢ଼ ବା ଦୁଇ କୋଶ ବାହାରି ଯାଇ ଯୀଶୁଙ୍କୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖି ଭୀତ ହୋଇ ହେଲେ। କିନ୍ତୁ ସେମାନଙ୍କୁ କହିଲେ, ଏ ତ ମୁଁ ଭୟ କର ନାହିଁ, ତାହାଙ୍କଠାରେ ଶକ୍ତି ଥିଲା ଜୀବନ ପ୍ରଦାନ କରିବାରେ। ପ୍ରିୟ ସୋତା, ଯାହା କିଛି ପ୍ରଭୁ କରୁଥିଲେ ସବୁକିଛି ଶକ୍ତି ପ୍ରଭୁ ଥିଲେ, ଆଉ ସେହିପରି ପ୍ରଭୁ ପରମେଶ୍ୱର ଯେମିତି କରନ୍ତି ସେହିପରି ସେ କରୁଥିଲେ। ତାହିଁ ନୁହଁ, ତାଙ୍କଠାରେ ଜୀବନ ପ୍ରଦାନ କରିବାର ଶକ୍ତି ବି ଥିଲା, ତାଙ୍କଠାରେ ନିଶ୍ଚିତତା କରିବା ଶକ୍ତି ଥିଲା, ଯାହା ଜହନ 8:46 କୁହାଯାଉଅଛି, ମୋଠାରେ ପାପ ଅଛି ବୋଲି ତୁମମାନେ ମଧ୍ୟରୁ କିଏ ପ୍ରମାଣ ଦେଇଅଛ ବା ଦେଉଅଛନ୍ତି? ମୁଁ ଯେବେ ସତ୍ୟ କହେ ତେବେ ତୁମେମାନେ କାହିଁକି ମୋତେ ବିଶ୍ୱାସ କରୁନାହଁ? ତାଙ୍କଠାରେ ପାପ କ୍ଷମା କରିବାର ସକ୍ଷମ ଥିଲା ପ୍ରିୟ ଶ୍ରୋତା। ତାହା ହିଁ ନୁହଁ, ଯେପରିକି ଆମେ ପକ୍ଷାଘାତୀର ସୁସ୍ଥତା ବିଷୟରେ ଯଦି ଆମେ ଦେଖିବା, Mark 2:1-12 କେତେକ ଦିନ ଉତ୍ତାରେ ଯୀଶୁ ପୁନର୍ବାର କପର୍ଣ୍ଣୁହମରେ ପ୍ରବେଶ କରନ୍ତେ, ସେ ଗୃହରେ ଅଛନ୍ତି ବୋଲି ଜନରବ ହେଲା। ସେଥିରେ ଏତେ ଲୋକ ଏକତ୍ର ହେଲେ ଯେ ଦ୍ୱାର ପାଖରେ ସୁଦ୍ଧା ଆଉ ସ୍ଥାନ ରହିଲା ନାହିଁ। ପୁଣି ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରିବାକୁ ଲାଗିଲା ବା ଲାଗିଲେ। ଏଥିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକି 4 ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ, କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ ସେ ଯେଉଁ ସ୍ଥାନରେ ଥିଲେ ସେହି ସ୍ଥାନରେ ଛାତ ଖୋଲି କାଢ଼ି ପକାଇଲେ, ଆଉ ତାହା ଭାଙ୍ଗି ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା ତାହା ଓହ୍ଲାଇ ଦେଲେ। ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତର ରୋଗୀକୁ କହିଲେ, ବସ୍ତ୍ର, ତୁମର ପାପ ସବୁ କ୍ଷମା କରାଗଲା। କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କ ବିତର୍କ କରୁଥିଲେ, ଏ ଲୋକ କାହିଁକି ଏପରି କହୁଅଛି, ସେ ଈଶ୍ୱର ନିନ୍ଦା କରୁଅଛି, କେବଳ ଜନଙ୍କ ବିନା ଅର୍ଥାତ୍ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ? ସେମାନେ ଯେ ମନେ ମନେ ଏପରି ତର୍କ ବିତର୍କ କରୁଅଛନ୍ତି ତାହା ଯୀଶୁ ନିଜ ଆତ୍ମାରେ ସେହି କ୍ଷଣି ଜ୍ଞାନ ହୋଇ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କ ବିତର୍କ କରୁଅଛ? କ'ଣ ସହଜ? ପକ୍ଷାଘାତ ରୋଗୀକି ତୁମ୍ଭର ପାପ ସବୁ କ୍ଷମା କରାଗଲା ବୋଲି କହିବା କି, ବା ଉଠ, ତୁମର ଖଟିଆ ଘେନି ଚାଲ ବୋଲି କହିବା? କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟ ପୁତ୍ରର ଯେ ଅଧିକାର ଅଛି, ଏହା ଯେପରି ତୁମମାନେ ଜାଣିପାର, ଏଥିପାଇଁ ସେ ପକ୍ଷାଘାତ ରୋଗୀକି କହିଲେ, ମୁଁ ତୁମକୁ କହୁଅଛି, ଉଠ, ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ। ସେଥିରେ ସେ ଉଠି ଉତ୍କୃଷ୍ଟତା ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରି ଗଲା। ତହିଁରେ ସମସ୍ତେ ଆଚମ୍ବିକିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମେମାନେ ଏପରି କେବେ ହେଁ ଦେଖିନଥିଲୁ। ପ୍ରିୟ ଶ୍ରୋତା, ଯୀଶୁଖ୍ରୀଷ୍ଟ ଉପାସନା ପାଇବାର ଯୋଗ୍ୟ। ଯଦି ଆମେ Matthew 14:23 ପଢ଼ିବା, ଲୋକ ସମୂହକୁ ବିଦାୟ ଦେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ଅନ୍ତର ହୋଇ ପର୍ବତ ଉପରକୁ ଗଲେ, ଆଉ ସନ୍ଧ୍ୟା ହେଲା ପରେ ସେ ସେଠାରେ ଏକାକୀ ଥିଲେ। Prerito 10:25-26 କହେ, ପିତର ପ୍ରବେଶ କରନ୍ତେ କର୍ନେଲିଓ ତାଙ୍କୁ ଭେଟି ଚରଣ ତଳେ ପଡ଼ି ତାଙ୍କୁ ପ୍ରମାଣ କଲେ, କିନ୍ତୁ ପିତର ତାଙ୍କୁ ଉଠାଇ କହିଲେ, ଠିଆ ହୁଅ, ମୁଁ ମଧ୍ୟ ଜଣେ ମନୁଷ୍ୟ। ପ୍ରକାଶିତ 22:8-9 କୁହେ, ମୁଁ ଜହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କଲି ଶ୍ରବଣ ଦର୍ଶନ କରିବା ପରେ ମୁଁ ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ ମୁଁ ତାହାଙ୍କ ପାଦ ତଳେ ପ୍ରମାଣ କରିବା ନିମନ୍ତେ ଉବୁଡ଼ ହେଲି। କିନ୍ତୁ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମର ଭାତୃବୁଦ୍ଧ ଭାବବାଦୀମାନଙ୍କର ଏକ ଓ ଏହି ପୁସ୍ତକର ବାକ୍ୟ ପାଳନକାରୀମାନଙ୍କର ସହଦାସ ଈଶ୍ୱରଙ୍କୁ ପ୍ରମାଣ କର। ଯେପରି ମାଥିଓ 4:8-10 କହେ, ପୁନଶ୍ଚ ଶୈତାନ ତାହାଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ଘେନିଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ୱର୍ଯ୍ୟ ଦେଖାଇ କହିଲା, ତୁମ୍ଭେ ଯେବେ ଆମକୁ ଭୂମିଷ୍ଠ ପ୍ରମାଣ କରିବ ତେବେ ଆମ୍ଭେ ଏହି ସମସ୍ତ ତୁମକୁ ଦେବା। ତହିଁରେ ଯୀଶୁ ତାହାଙ୍କୁ କହିଲେ, ଦୂର ହୁଅ ଶୟତାନ, କାରଣ ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରମାଣ କରିବ ପୁଣି କେବଳ ତାହାଙ୍କର ଉପାସନା କରିବ। ଯହନ 20:28-29 ଲେଖାଯାଇଛି, ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ୱର। ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରୁଅଛ, ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି ସେମାନେ ଧନ୍ୟ। ଏଭ୍ରି 1:6 କୁହେ, ପୁଣି ଯେଉଁ ସମୟରେ ସେ ପ୍ରଥମ ଯାଜକ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, ଈଶ୍ୱରଙ୍କ ସମସ୍ତ ଦୂତ ତାହାଙ୍କୁ ପ୍ରମାଣ କରନ୍ତୁ। ଏହିପରି ସାଧୁ ପାଉଲ ଫିଲିପିୟ 2:10 କହନ୍ତି, ଯେପରି ସ୍ୱର୍ଗ ମତ୍ସ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାଣୁ ଯୀଶୁଙ୍କ ନାମରେ ନତ ହେବ, ତାହାଙ୍କଠାରେ ଥିଲେ ମୃତ୍ୟୁମାନଙ୍କୁ ଜୀବନ ପ୍ରଦାନ କରିବ। ଏହିପରି ଯହନ 5:25 କହେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତ୍ୟୁମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ ସେମାନେ ସଜୀବ ହେବେ, ଏପରି ସମୟ ଆସୁଅଛି, ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। ତାଙ୍କଠାରେ ହୃଦୟକୁ ପରିବର୍ତ୍ତନ କରିବାର ଶକ୍ତି ଥିଲା। ଯେପରି ଯହନ 1:12-13 ଲେଖାଯାଇଛି, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ସେମାନେ ରକ୍ତରୁ, ଶରୀରରୁ, ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କଠାରୁ ଜାତ ହେଲେ। ପ୍ରିୟ ଶ୍ରୋତା, ଯୀଶୁଖ୍ରୀଷ୍ଟ ହେଉଛନ୍ତି ଭଗବାନ, ଆଉ ଯେ କେହି ସେହି ଭଗବାନଙ୍କଠାରେ ବିଶ୍ୱାସ କରେ ସେହି ଭଗବାନ ଆମମାନଙ୍କୁ ଆଶ୍ୱାସନା ଦେଉଅଛନ୍ତି କି ସେମାନଙ୍କୁ କି ସେହି ଭଗବାନଙ୍କୁ ଯେତେ ଲୋକ ବିଶ୍ୱାସ କରନ୍ତି ସେମାନଙ୍କୁ ସନ୍ତାନ ସନ୍ତତି ହେବା ପାଇଁ ଅଧିକାର ଦେବେ। ଯେହେତୁ ପିତା ଆପଣା ସନ୍ତାନ ସନ୍ତତିକୁ ଆପଣା ଗୃହରେ ରଖନ୍ତି, ଆଉ ସେହି ଗୃହ ହେଉଛି ସ୍ୱର୍ଗ। ପ୍ରିୟ ଶ୍ରୋତା, ଆପଣ କ'ଣ ଈଶ୍ୱରଙ୍କର ସନ୍ତାନ ସନ୍ତତି ହେବା ପାଇଁ ଇଚ୍ଛା କରୁଛନ୍ତି କି? ତାହେଲେ ବର୍ତ୍ତମାନ ହିଁ ସେହି ସମୟ, ନିଜକୁ ସମର୍ପଣ କରି ତାହାଙ୍କଠାରେ ବିଶ୍ୱାସ କଲେ ନିଶ୍ଚିତ ରୂପେ ଆମେ ତାହାଙ୍କ ସନ୍ତାନ ସନ୍ତତି ସ୍ୱରୂପେ ଗଣନା କରାଯିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ସେହି ସତ୍ୟ ଈଶ୍ୱର ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଆମେ ତୁମ ସେହି ପବିତ୍ର ଶାସ୍ତ୍ରରୁ ଶିଖିପାରିଲୁ ସେଥିନିମନ୍ତେ ଧନ୍ୟବାଦ ଅର୍ପଣ କରୁଅଛୁ। ଆମ ପାପ ସବୁ କ୍ଷମା କର, ବୁଦ୍ଧିରେ, ଜ୍ଞାନରେ, ଆଶିଷରେ ଭରାଇ ଦିଅ, ଆଉ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପରିଶେଷ ଯେବେ ତୁମ୍ଭେ ତୁମ୍ଭ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି। ଆମେନ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট, যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হেউছি ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনাকে আশীর্বাদ করন্তু।